ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା। ମୁଖ୍ୟ ସମ୍ବାଦ, ସମ୍ବିଧାନ ବର୍ତ୍ତମାନ ଓ ଭବିଷ୍ୟତର ମାର୍ଗଦର୍ଶନ ଦେଇଥାଏ କହିଲେ ପ୍ରଧାନମନ୍ତ୍ରୀ। ସୁପ୍ରିମକୋର୍ଟରେ ସମ୍ବିଧାନ ଦିବସ ସମାରୋହରେ କଲେ ଯୋଗଦାନ। ବିଧାନସଭାରେ 12,156 କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ। ବଜେଟ୍ରେ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ପାଇଁ 120 କୋଟି, ସୁଭଦ୍ରା ଯୋଜନା ପାଇଁ 1,196 କୋଟି ଟଙ୍କାର ବ୍ୟୟବରାଦ। ରାଜ୍ୟରେ ହାତୀଙ୍କ ସୁରକ୍ଷା ଲାଗି କାର୍ଯ୍ୟପନ୍ଥା ପ୍ରସ୍ତୁତ କରିବା ପାଇଁ PCCFକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ। ଏବଂ ଓଡ଼ିଶାର ଗୋଟିଏ ରାଜ୍ୟସଭା ଆସନ ପାଇଁ ଆସନ୍ତା 20 ତାରିଖରେ ହେବ ଭୋଟ୍ ଗ୍ରହଣ। ବିସ୍ତୃତ ସମ୍ବାଦ, ଦେଶ ଆଜି ସମ୍ବିଧାନ ଦିବସ ପାଳନ କରୁଛି। ଭାରତୀୟ ସମ୍ବିଧାନ ଗ୍ରହଣ ଏବଂ ପ୍ରଣୟନର 75 ବର୍ଷ ଉପଲକ୍ଷେ ଆଜିଠାରୁ ଦେଶରେ 1 ବର୍ଷ ବ୍ୟାପୀ ଉତ୍ସବ ପାଳନ କରାଯିବ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି। 1949 ନଭେମ୍ବର 26 ତାରିଖରେ ଭାରତର ସମ୍ବିଧାନ ସଭା ସମ୍ବିଧାନକୁ ଗ୍ରହଣ କରିଥିଲା ଏବଂ ଏହା 1950 ଜାନୁଆରୀ 26 ତାରିଖରେ କାର୍ଯ୍ୟକାରୀ ହୋଇଥିଲା। ସମ୍ବିଧାନ ଡ୍ରାଫ୍ଟିଂ କମିଟିର ଅଧ୍ୟକ୍ଷ ଭାବରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଡକ୍ଟର ବିଆର୍ ଆମ୍ବେଦକରଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ଏହି ଦିବସ ପାଳନ କରିବାକୁ 2015 କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ। ଏହି ଐତିହାସିକ ଦସ୍ତାବିଜ ପ୍ରସ୍ତୁତ କରିବା ଲାଗି ସମ୍ବିଧାନ ସଭାକୁ 2 ବର୍ଷ 11 ମାସ 17 ଦିନ ସମୟ ଲାଗିଥିଲା। ଭାରତ ଆଜି ପରିବର୍ତ୍ତନର ଯୁଗ ଦେଖୁଛି, ଏଥିପାଇଁ ସମ୍ବିଧାନ ବର୍ତ୍ତମାନ ଓ ଭବିଷ୍ୟତର ମାର୍ଗଦର୍ଶନ ଦେଉଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ସୁପ୍ରିମକୋର୍ଟରେ ଆଜି ଅନୁଷ୍ଠିତ ସମ୍ବିଧାନ ଦିବସ ସମାରୋହରେ ପ୍ରଧାନମନ୍ତ୍ରୀ କହିଛନ୍ତି, ସମ୍ବିଧାନ ପ୍ରଣୟନ କରିଥିବା ବିଶିଷ୍ଟ ବ୍ୟକ୍ତିମାନେ ପୂର୍ବରୁ ଜାଣିଥିଲେ ସମୟ ସହିତ ଭାରତ ଆକାଂକ୍ଷା ଓ ସ୍ୱପ୍ନର ନୂଆ ଶିଖରକୁ ପହଞ୍ଚିବ, ସେଥିପାଇଁ ସମ୍ବିଧାନରେ ସମୟ ସମୟରେ ପରିବର୍ତ୍ତନର ପରିସରକୁ ସେମାନେ ବ୍ୟାପକ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ପ୍ରତ୍ୟେକ ଭାରତୀୟ ବିକଶିତ ଭାରତ ନିର୍ମାଣର ଲକ୍ଷ୍ୟ ରଖିଛି, ଏ ଦିଗରେ ସମ୍ବିଧାନ ନୂତନ ଦିଗନ୍ତ ପ୍ରଦାନ କରୁଛି।
ବିତେ 10 ବର୍ଷ 10 କରୋଡ ସେ ଜ୍ୟାଦା ଏସି ମହିଳାଙ୍କୁ ମୁଫ୍ତ ଗ୍ୟାସ କନେକ୍ସନ ମିଳା ହେ ଯୋ ବର୍ଷୋ ସେ ଅପନେ ଘର ମେ ଗ୍ୟାସ ପହଞ୍ଚନେ କା ଇନ୍ତଜାର କର ରହି। ହମେ ଆଜ କେ ଜୀବନ ମେ ବହୁତ ଆସାନ ଲଗତା ହେ କି ଘର ମେ ନଲ ଖୋଲା ଔର ପାନି ଆ ଗଏ, ଲେକିନ ଦେଶ ମେ ଆଜାଦୀ କେ 75 ସାଲ ବାଦ ଭି ସିର୍ଫ 3 କରୋଡ ଘର ହି ଏସେ ଥେ ଜିନ ମେ ନଲ ସେ ଜଲ ଆତା ଥା। करोड़ों लोग तब भी अपने घर में नल से जल का इंतजार कर रहे। मुझे संतोष है 12 करोड़ से ज्यादा घरों को नल से जल देकर नागरिकों का और विशेषकर महिलाओं का जीवन आसान बनाया।
ସମ୍ବିଧାନର ମୂଲ୍ୟବୋଧ ପ୍ରତି ସଚେତନ ରହି ନିଜର ମୌଳିକ କର୍ତ୍ତବ୍ୟକୁ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହ୍ୱାନ ଦେଇଛନ୍ତି। ଭୁବନେଶ୍ୱରଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ସମ୍ବିଧାନ ହେଉଛି ଆମ ସ୍ୱାଧୀନ ଭାରତର ପୁଣ୍ୟଗ୍ରନ୍ଥ। ସମ୍ବିଧାନ ଚିଠା ପ୍ରସ୍ତୁତ କମିଟିର ଅଧ୍ୟକ୍ଷ ଡକ୍ଟର ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ଭୁବନେଶ୍ୱର ଏଜି ଛକରେ ଥିବା ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବିଧାନର ମୁଖବନ୍ଧକୁ ପାଠ କରାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଏଜି ଛକଠାରୁ କ୍ୟାପିଟାଲ ହସ୍ପିଟାଲ ପର୍ଯ୍ୟନ୍ତ ପ୍ରାୟ 1,000ରୁ ଅଧିକ ଲୋକ ଏକ ପଦଯାତ୍ରାରେ ସାମିଲ ହୋଇଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବିଧାନସଭାରେ 2024-25 ଆର୍ଥିକ ବର୍ଷ ପାଇଁ 12,156 କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଉପସ୍ଥାପନ କରିଛନ୍ତି। ବଜେଟ୍ରେ ଭୁବନେଶ୍ୱରରେ ପ୍ରବାସୀ ଭାରତୀୟ ଦିବସ ଆୟୋଜନ ପାଇଁ 125 କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ଧରତୀ ଅବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ ପାଇଁ 92 କୋଟି, CAPF ମୁତୟନ ପାଇଁ 299 କୋଟି, 22 ଆଇଟିଆଇରେ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ପାଇଁ 130 କୋଟି, ଶ୍ରୀମନ୍ଦିର ପରିକ୍ରମାର ବିସ୍ତୃତ ବିକାଶ ପାଇଁ 26 କୋଟି, ଅଗ୍ନିଶମ ସେବାର ଆଧୁନିକୀକରଣ ଓ ସମ୍ପ୍ରସାରଣ ପାଇଁ 60 କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଛି। ସେହିଭଳି ପ୍ରଶାସନିକ ବ୍ୟୟ ପାଇଁ 1,685 କୋଟି ଟଙ୍କାର ବରାଦ କରାଯାଇଛି। ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ପାଇଁ 120 କୋଟି ଟଙ୍କାର ବ୍ୟବସ୍ଥା ହୋଇଛି। କୃଷକ କଲ୍ୟାଣ ଓ ଖାଦ୍ୟ ନିରାପତ୍ତା ପାଇଁ ମଧ୍ୟ ବଜେଟ୍ରେ ବ୍ୟୟ ଅଟକଳ ହୋଇଛି। ରାଷ୍ଟ୍ରୀୟ ପଶୁଧନ ବିକାଶ ଯୋଜନା ଅଧୀନରେ ଶ୍ୱେତ ବିପ୍ଳବ ପାଇଁ 91 କୋଟି, ଉଠା ଜଳସେଚନ ପ୍ରକଳ୍ପଗୁଡ଼ିକର ପୁନରୁଦ୍ଧାର ପାଇଁ 80 କୋଟି, ବନ୍ୟା ନିୟନ୍ତ୍ରଣ ଓ ଡ୍ରେନେଜ୍ ପାଇଁ 66 କୋଟି ଟଙ୍କା ଯୋଗାଇ ଦିଆଯାଇଛି। ମଧୁବାବୁ ପେନ୍ସନ୍ ଯୋଜନାରେ 338 କୋଟି, ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା ପାଇଁ 644 କୋଟି, ସୁଭଦ୍ରା ଯୋଜନା ପାଇଁ 1,196 କୋଟି, ପ୍ରାକ୍ ମେଟ୍ରିକ୍ ଛାତ୍ରବୃତ୍ତି ପାଇଁ 112 କୋଟି, ଗୋଦାବରୀ ସମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପାଇଁ 50 କୋଟି, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଇଁ 100 କୋଟି, ଓ ପିଏମ୍ସି ବିଦ୍ୟାଳୟ ପାଇଁ 123 କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ବନୀକରଣ ପାଣ୍ଠି କ୍ଷତିପୂରଣ ପାଇଁ 120 କୋଟି, ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ପାଇଁ 270 କୋଟି, ସହରାଞ୍ଚଳରେ ଆବର୍ଜନା ପରିଚାଳନା ପାଇଁ 148 କୋଟି, ସ୍ୱଚ୍ଛ ଭାରତ ଅଭିଯାନ ପାଇଁ 592 କୋଟି, ଓଡ଼ିଶା ଅକ୍ଷୟ ଶକ୍ତି ବିକାଶ ଯୋଜନା ପାଇଁ 100 କୋଟି, ଆଇଟି ପାର୍କ ଓ ଟାୱାରର ବିକାଶ ପାଇଁ 210 କୋଟି ଟଙ୍କା ବ୍ୟୟ ଅଟକଳ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ବଜେଟ୍ ଉପସ୍ଥାପନ ପରେ ବାଚସ୍ପତି ଗୃହକୁ ଆସନ୍ତାକାଲି 10:30 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ରାଜ୍ୟରେ ଗତ 10 ବର୍ଷ ମଧ୍ୟରେ 709 ହାତୀର ମୃତ୍ୟୁ ହୋଇଛି ବୋଲି ଜଙ୍ଗଲ ପରିବେଶ ଓ ଜଳବାୟୁ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍ତି। ଗୃହରେ ଏକ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି ବିଦ୍ୟୁତ୍ ଆଘାତରେ 126 ହାତୀର ମୃତ୍ୟୁ ହୋଇଥିବା ବେଳେ ପ୍ରାକୃତିକ କାରଣ ପାଇଁ 216 ହାତୀଙ୍କ ମୃତ୍ୟୁ ହୋଇଛି। ରାଜ୍ୟରେ ହାତୀମାନଙ୍କୁ ସୁରକ୍ଷା ଲାଗି ତୁରନ୍ତ କାର୍ଯ୍ୟପନ୍ଥା ପ୍ରସ୍ତୁତ କରିବା ନେଇ ଆଜି ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ପିସିସିଏଫ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ନିକଟରେ ସମ୍ବଲପୁରର ନାକୋଟି ଦେଉଳ ରେଞ୍ଜରେ ବିଦ୍ୟୁତ୍ ଆଘାତ ଯୋଗୁଁ ଗୋଟିଏ ଦିନରେ 3 ହାତୀ ମୃତ୍ୟୁ ନେଇ ହାଇକୋର୍ଟ ଉଦ୍ବେଗ ପ୍ରକାଶ କରିବା ସହ ନିଜ ଆଡ଼ୁ ଏକ ଜନସ୍ୱାର୍ଥ ମାମଲା ଦାୟର କରିଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପିସିସିଏଫ୍ ଆଜି ଏ ସଂକ୍ରାନ୍ତରେ ଏକ ସତ୍ୟପାଠ ଦାଖଲ କରି 2021ରୁ ଚଳିତ ବର୍ଷ ନଭେମ୍ବର ମାସ ସୁଦ୍ଧା କେବଳ ବିଦ୍ୟୁତ୍ ଆଘାତରେ ରାଜ୍ୟରେ 85 ହାତୀ ପ୍ରାଣ ହରାଇଥିବା ଦର୍ଶାଇଥିଲେ। ଏ ପ୍ରସଙ୍ଗକୁ ଗୁରୁତର ସହ ନେଇ ବିଦ୍ୟୁତ୍ ବିତରଣ କମ୍ପାନୀମାନଙ୍କ ସହ ଆଲୋଚନା କରି 10 ଦିନ ମଧ୍ୟରେ ହାତୀମାନଙ୍କ ସୁରକ୍ଷା ଲାଗି ଆକ୍ସନ ପ୍ଲାନ ପ୍ରସ୍ତୁତ କରିବା ପାଇଁ ହାଇକୋର୍ଟ ଆଜି ପିସିସିଏଫ୍ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା 2 ସପ୍ତାହ ମଧ୍ୟରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଓଡ଼ିଶାର ଏକମାତ୍ର ଖାଲି ପଡ଼ିଥିବା ରାଜ୍ୟସଭା ଆସନ ଲାଗି ଆସନ୍ତା ମାସ 20 ତାରିଖରେ ଭୋଟ୍ ଗ୍ରହଣ ହେବ। ଭାରତର ନିର୍ବାଚନ କମିଶନଙ୍କ ସୂଚନା ଅନୁସାରେ ଆସନ୍ତା 3 ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ ଏବଂ 10 ତାରିଖ ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ରଖାଯାଇଛି। ସୂଚନାଯୋଗ୍ୟ ବିଜେଡି ସାଂସଦ ସୁଜିତ କୁମାର ତାଙ୍କର ରାଜ୍ୟସଭା ପଦରୁ ଇସ୍ତଫା ଦେବା ପରେ ଏହି ଆସନ ପାଇଁ ନିର୍ବାଚନ କରାଯାଉଛି। ଓଡ଼ିଶା ସମେତ 4 ରାଜ୍ୟର 6 ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ହେବ। ରାଜ୍ୟରେ ଆଗାମୀ 5 ବର୍ଷରେ ଦୁଗ୍ଧ ଉତ୍ପାଦନ 2 ଗୁଣ ବୃଦ୍ଧି ପାଇବ ବୋଲି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି। ଭୁବନେଶ୍ୱରର ଓୟୁଏଟି ଭେଟନାରୀ କଲେଜ ସଭାଗୃହରେ ବିଭାଗ ପକ୍ଷରୁ ଜାତୀୟ ଦୁଗ୍ଧ ଦିବସ ପାଳନ ଅବସରରେ ମନ୍ତ୍ରୀ କହିଛନ୍ତି ଦୁଗ୍ଧ ଉତ୍ପାଦନ କ୍ଷେତ୍ରକୁ ଅଧିକ ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ସରକାରୀ ଯୋଜନା କାର୍ଯ୍ୟକାରୀ ହେଉଛି। ଦୁଗ୍ଧ ଉତ୍ପାଦନ ସହିତ ଚାଷୀ ଓ ମହିଳାମାନଙ୍କର ବିକାଶ ଜଡ଼ିତ ରହିଛି। ରାଜ୍ୟରେ ଦୈନିକ ପ୍ରାୟ 72 ଲକ୍ଷ ଲିଟର ଦୁଗ୍ଧ ଉତ୍ପାଦିତ ହେଉଛି। ସରକାର ଗୋପାଳନକୁ ପ୍ରାଧାନ୍ୟ ଦେଇ ମୁଖ୍ୟମନ୍ତ୍ରୀ କାମଧନୁ ଯୋଜନା ଆରମ୍ଭ କରିଛନ୍ତି। ଗାଈ ଓ ମଇଁଷି ପାଳନ ପାଇଁ ଏହି ଯୋଜନାରେ 70% ପର୍ଯ୍ୟନ୍ତ ରିହାତି ଯୋଗାଇ ଦିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ସମ୍ଭିଧାନ ଦିବସ ପାଳିତ ହୋଇଛି। କଟକସ୍ଥିତ ରାଜ୍ୟ ପୁଲିସ୍ ମୁଖ୍ୟାଳୟରେ ସମ୍ଭିଧାନ ଦିବସ ପାଳିତ ହୋଇଛି। ଏହି ଅବସରରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ଦୟାଲ ଗଙ୍ଗୱାର ଉପସ୍ଥିତ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଭାରତର ପ୍ରଭୁତା ଏକତା ଏବଂ ଅଖଣ୍ଡତାକୁ ବଜାୟ ରଖିବା ପାଇଁ ଶପଥପାଠ କରାଇଥିଲେ। ନୟାଗଡ଼ ଜିଲ୍ଲା ଲାଠିପଡ଼ାସ୍ଥିତ ମଡେଲ ଡିଗ୍ରୀ କଲେଜରେ ସମ୍ଭିଧାନ ଦିବସ ପାଳିତ ହୋଇଛି। ବୌଦ୍ଧ ଜିଲ୍ଲା ଜୀବନ ବିକାଶ ମାଧ୍ୟମିକ ବିଦ୍ୟାଳୟ ପରିସରରେ କେନ୍ଦ୍ର ସରକାରଙ୍କର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ସମ୍ଭିଧାନ ଦିବସ ପାଳିତ ହୋଇଛି। ଆଗାମୀ ଦିନରେ ଛାତ୍ର ଓ ଯୁବ ସମାଜ ପଥଭ୍ରଷ୍ଟ ନ ହେବାକୁ ପରାମର୍ଶ ଦିଆଯାଇଛି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ ଥିବା କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ କ୍ଷେତ୍ର କାର୍ଯ୍ୟାଳୟ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲା 53 ମହାବିଦ୍ୟାଳୟରେ ସମ୍ଭିଧାନ ଦିବସ ପାଳିତ ହୋଇଛି। ଏହି ଅବସରରେ ଏକ ସମନ୍ୱିତ ଲୋକସମ୍ପର୍କ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲି ମାର୍ଗଶୀର କୃଷ୍ଣ ଦ୍ୱାଦଶୀ ତିଥିରେ ଶ୍ରୀବିଗ୍ରହମାନଙ୍କର ବନକ ଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ଶେଷ ହେବା ପରେ ଗୁପ୍ତନୀତି ଆରମ୍ଭ ହେବ। ଏହା ଏକ ଗୁପ୍ତନୀତି ହୋଇଥିବାରୁ ଶ୍ରୀବିଗ୍ରହମାନଙ୍କ ଦର୍ଶନ ଆସନ୍ତାକାଲି ଅପରାହ୍ନ 5:00 ରାତି 10:00 ପର୍ଯ୍ୟନ୍ତ 5 ଘଣ୍ଟା ବନ୍ଦ ରହିବ। ଦତ୍ତ ମହାପାତ୍ର ଓ ଦୈତାପତି ସେବକମାନଙ୍କ ଦ୍ୱାରା ଗୁପ୍ତନୀତି ସମ୍ପାଦନ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ସମ୍ବିଧାନ ବର୍ତ୍ତମାନ ଓ ଭବିଷ୍ୟତର ମାର୍ଗଦର୍ଶନ ଦେଇଥାଏ କହିଲେ ପ୍ରଧାନମନ୍ତ୍ରୀ। ସୁପ୍ରିମକୋର୍ଟରେ ସମ୍ବିଧାନ ଦିବସ ସମାରୋହରେ କଲେ ଯୋଗଦାନ। ବିଧାନସଭାରେ 12,156 କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ। ବଜେଟ୍ରେ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ପାଇଁ 120 କୋଟି, ସୁଭଦ୍ରା ଯୋଜନା ପାଇଁ 1,196 କୋଟି ଟଙ୍କାର ବ୍ୟୟବରାଦ। ରାଜ୍ୟରେ ହାତୀଙ୍କ ସୁରକ୍ଷା ଲାଗି କାର୍ଯ୍ୟପନ୍ଥା ପ୍ରସ୍ତୁତ କରିବା ପାଇଁ ପିସିସିଏଫ୍ଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ। ଏବଂ ଓଡ଼ିଶାର ଗୋଟିଏ ରାଜ୍ୟସଭା ଆସନ ପାଇଁ ଆସନ୍ତା ମାସ 20 ତାରିଖରେ ଭୋଟ୍ ଗ୍ରହଣ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ନମସ୍କାର।